ପ୍ରଭୁ ଯୀଶୁ କହିଛନ୍ତି ସେ ଶୀଘ୍ର ଆଉଥରେ ଆସୁଛନ୍ତି, କିନ୍ତୁ କେହି ଜାଣିନାହାନ୍ତି ଯୀଶୁ କେବେ ଆସିବେ। ସେଥିପାଇଁ ଆମେ ସବୁବେଳେ ପ୍ରସ୍ତୁତ ରହିବା ଦରକାର। ଯୀଶୁ କହିଲେ, ହଠାତ୍ ଦୁଇ ଜଣ ଲୋକ ରାନ୍ଧୁଥିବେ, ସେ ସମୟରେ ଜଣକୁ ନିଆଯିବ, ଅନ୍ୟ ଜଣକୁ ଛାଡ଼ି ଦିଆଯିବ। ଦୁଇ ଜଣ ବିଛଣାରେ ଶୋଇଥିବେ, ଜଣକୁ ନିଆଯିବ, ଅନ୍ୟ ଜଣକୁ ଛାଡ଼ି ଦିଆଯିବ। ଦୁଇ ଜଣ ବଗିଚାରେ କାମ କରୁଥିବେ, ଜଣକୁ ନିଆଯିବ ଏବଂ ଅନ୍ୟ ଜଣକୁ ଛାଡ଼ି ଦିଆଯିବ। ଯେଉଁମାନେ ଯୀଶୁଙ୍କୁ ପ୍ରେମ କରନ୍ତି ସେମାନେ ସମସ୍ତେ ତାଙ୍କୁ ଭେଟିବା ପାଇଁ ଯିବେ। ଯୀଶୁ ପୂର୍ବରୁ ପ୍ରସ୍ତୁତ କରିଥିବା ଉତ୍ତମ ଜାଗାକୁ ସେମାନଙ୍କୁ ନେଇଯିବେ। ସେହି ସମୟରେ ଯେଉଁ ଖ୍ରୀଷ୍ଟିଆନମାନେ ଏ ଶରୀରରେ ମରିଯାଇଛନ୍ତି, ସେମାନେ ସବୁ ନିଜ ନିଜ ସମାଧିରୁ ଜୀବନ ପାଇ ଆଉଥରେ ଉଠିବେ। ସବୁ ପୁରୁଷ, ସ୍ତ୍ରୀ, ପିଲା, ପିଲି, ବୁଢ଼ା, ବୁଢ଼ୀ ଯେତେ ଜଣ ଯୀଶୁଙ୍କର ଅନୁଗମନ କରନ୍ତି ସମସ୍ତେ ତାଙ୍କୁ ଭେଟିବେ ଓ ପ୍ରଭୁ ଯୀଶୁ ସେମାନଙ୍କୁ ନିଜ ପାଖକୁ ନେଇଯିବେ।